ଆଜ୍ଞା ନମସ୍କାର, ପିଏନ୍ କୁମାର ପ୍ରଡକ୍ସନରେ ମୁକ୍ତି ଲାଭ କଲା ନୂଆ ସମ୍ବଲପୁରୀ ଗୀତ ଦୁଇଦିନିଆ ପିରଚ। ଇ ଗୀତକେ ଗାଇଛନ୍ ଲେଖିଛନ୍ ଭଟଲି ବ୍ଲକ ହରିପାଲି ଗାଁର କିଶୋର କୁମ୍ଭାର, ମ୍ୟୁଜିକ୍ ଡାଇରେକ୍ଟର ଜନ ଦାଦା, ରିଦମିଷ୍ଟ ରାଧେ ପିଣ୍ଟୁ ବିଶୁ ସୁରେନ୍ କୁନାଲ। ଇ ଗୀତ ରେକର୍ଡିଂ ହେଇଛେ ଆରା ଷ୍ଟୁଡ଼ିଓ ବରଗଡ଼ରେ, ରେକର୍ଡିଷ୍ଟ ବିଶି ଦାଦା। ବିଶେଷ ବିଶେଷ ସହଯୋଗ କରିଛନ୍ ଦେଉଲତୁଣ୍ଡା ଗାଁର ମୋର ପିଆରା ଭାଇ ଅନିଲ, ଆଉ କେଲେଣ୍ଡାପାଲି ଗାଁର ମୋର ପିଆରା କାକା ସ୍ୱାଧୀନ ଛୁରିଆ। ସ୍ପେଶିଆଲ ଗୋଷ୍ଠ ଟୁ ମାଇ କୁମ୍ଭାର ଫ୍ୟାମିଲି। ଆମକୁ କଣ୍ଟାକ୍ଟ କରବାର ମୋବାଇଲ ନମ୍ବର ହେଲା 9337230002 ଆଉ 7978195350। ଇ ଗୀତ ଆପଣମାନଙ୍କୁ ବହୁତ ବହୁତ ଭଲ ଲାଗ୍ବା ବୋଲି ଆମର ଆଶା ଆଉ ବିଶ୍ୱାସ। ଧନ୍ୟବାଦ।
ଭୁଲି ନାଇଁ।